ଆଦି ପୁସ୍ତକ 4 ପର୍ବ 1 ପଦରୁ 16 ପଦ, ରୋମିଓ 3 ପର୍ବ 23 ପଦ। ଫଟୁ ନମ୍ବର 5। କୈନ ଆଉ ହେବଲ। ଆଦମ ଆଉ ହବାଚୁ ଦୁଇଠାନ୍ ବେଟାସ ରହିଲା। ହୁନାଚୁ ନାଁ କୈନ ଆଉ ହେବଲ ରହିଲୁ। ହେବଲ ସତ ମହାପ୍ରଭୁକେ ରହସ୍ କରିଲୁ, ମାତର କୈନ ରହସ୍ କରୁକେ ନାହିଁ ସକି। କୈନ ହେବଲକେ କାୟର ହେଲୁ ଆଉ ହୁନାକେ ମାରୁଦିଲୁ। ସତ ମହାପ୍ରଭୁ କୈନକେ ଇହୋଇ କାମ କାଜେ ଭୁକ୍ତାଇଲୁ। ମାନୁଷ ଜେଲକ ବେର ପାପ କରିଦେ, ହୁନେ ଘଡ଼ି ସତ ମହାପ୍ରଭୁ ଖୁବେ ରିସ ହେତେ। ସତ ମହାପ୍ରଭୁ ମାନୁଷ ମାନଚୁ ତୀରକେ ଏତୋ କାଜେ ମନ କରତେ, ମାତର ପାପ ମାନୁଷକେ ସଭେ ଘଡ଼ି ସତ ମହାପ୍ରଭୁ ଚୋ ଧୁଇରେ ଥେଉତେ।